ଋତୁକଳ୍ପର ପରବର୍ତ୍ତୀ ଆକର୍ଷଣ ଋତୁଶ୍ରୀମାନଙ୍କ ସ୍ୱରଚିତ କବିତା ଆବୃତ୍ତି ଏବଂ ଏହାର ସଂଯୋଜନା କରିବେ ପ୍ରଭାସ।
ସ୍ୱାଗତ ଶ୍ରୋତା ବନ୍ଧୁ କବିତା ଆବୃତ୍ତିର ପରିସରକୁ। କବିତା ହେଉଛି ବିପୁଳ ଆବେଗର ଏକ କାବ୍ୟମୟ ଉଚ୍ଚାରଣ। ଆସନ୍ତୁ ଶୁଣିବା ଋତୁପଲ୍ଲୀର କୁନି କୁନି କବି ଓ କବୟିତ୍ରୀମାନଙ୍କୁ। ପ୍ରଥମେ ଆବୃତ୍ତି କରିବେ ତାଙ୍କ ସ୍ୱରଚିତ କବିତା ଋତୁଶ୍ରୀ ସପ୍ତଦ୍ୱୀପା। ଆସନ୍ତୁ ଶୁଣିବା ତାଙ୍କ କବିତାଟି।
ପରିସ୍ଥିତି କ୍ଲାସ ଭିତରକୁ ପଶୁ ପଶୁ କ୍ଲାସ ଭିତରକୁ ପଶୁ ପଶୁ ଶୁଣିଲେ ଇନ୍ସପେକ୍ଟର ପୃଥିବୀ ସ୍ଥିର ଆଉ ସୂର୍ଯ୍ୟ ଅସ୍ଥିର। ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଇନ୍ସପେକ୍ଟର କ'ଣ ପଢ଼ାଉଛ ଟିଚର। ଉତ୍ତର ଦେଲେ ମାଷ୍ଟର ପଖାଳ ପାଣି ପିଇ ଆସିଥିଲି ମୁଇଁ ପଖାଳ ପାଣି ପିଇ ଆସିଥିଲି ମୁଇଁ ଘରେ ମୋହର ଖୁଦ କଣି କାଟେ ବି ନାହିଁ। ମୋ ପାଇଁ କିଛି କର ମୋ ପାଇଁ କିଛି କର ନଚେତ ନଚେତ ଯାହା ବି ଗୋଟାଏ ବୁଲୁଛି ସିଏ ବି ହେବ ସ୍ଥିର। ସାର୍ ଯାହା ବି ଗୋଟାଏ ବୁଲୁଛି ସିଏ ବି ହେବ ସ୍ଥିର।
ପରବର୍ତ୍ତୀ କବୟିତ୍ରୀ ହେଉଛନ୍ତି ସୁଶ୍ରୀ ସୁନୟନା। କବିତା ରାତ୍ରି ଶୋଭା।
ମୋ କବିତାର ଶୀର୍ଷକ ରାତ୍ରି ଶୋଭା। କିବନ ନିବିତାର ରୂପ ଅପରୂପ ଜ୍ୟୋତ୍ସ୍ନା କରକରେ ନଭ କରିସ୍ନାତ ନୀଳ ଚନ୍ଦ୍ରମାର ସାଥେ ତାରସତ ଘୋର ତମସାକୁ କଲେ ପରାହତ। ପୂର୍ଣ୍ଣିମାର ସେତ ଅଟଇ ରଜନୀ ଆଶ୍ୱାତେ କୁସୁମ ଶୋଭା ତାର ଛାଣି ହେଲେ ନୈଶ୍ୟ ସୁନ୍ଦରିତ ରାତ୍ରିର ରାଣୀ ବିକ ଶିଲା ଟାଣି ଶୋଭାର ଓଢ଼ଣୀ। ଜଳଦ ଖଣ୍ଡ ଖଣ୍ଡ ଆସିଲେ ଭାସି ଜହ୍ନ ସାଥେ ତାର ଲୁଚକାଳି ଦେଖି ସନ୍ତୋଷ ଲଭିଲେ ଜଗତବାସୀ ନବ ବେଶ ସାଜି ହସେ ପ୍ରକୃତି। ସମସ୍ତଙ୍କୁ ସମକର ପ୍ରଦାନ କରାଇ ଉଚ୍ଚନୀଚ ଭେଦଭାବ ତାମନେ ନଥାଇ ଭେଦଭାବ ଦୂରକର ଶିକ୍ଷା ସେ ଦିଅଇ ଗ୍ରହଣ କରତା ଶିକ୍ଷା ଜଗତ ମଙ୍ଗଳ ପାଇଁ।
ଦେବୀ ପ୍ରସାଦ କବିତା ଆବୃତ୍ତି କ୍ରମର ପରବର୍ତ୍ତୀ ଶିଳ୍ପୀ। ତାଙ୍କ କବିତାର ଶିରୋନାମା ପାଠୁଆ ପୁଅ।
ପାଠୁଆ ପୁଅ ପୁଅ ମୋର ପଢ଼ୁଥିଲା କ୍ୟାପିଟାଲ ଦିଲ୍ଲୀରେ ଆଜି ସିଏ ଆସୁଥିବ ଏକ୍ସପ୍ରେସ୍ ଗାଡ଼ିରେ। ଗାଡ଼ି ତାର ହର୍ନ ଦେଲା ପୁଅ ମୋର ଓହ୍ଲେଇଲା ଓହ୍ଲେଇକି ଖୋଜିଗଲା କାହିଁ ନାହିଁ ଟ୍ରାଭେଲ୍ସର ମାରୁତି ଇଣ୍ଡିକା ଆଣିଥିଲି ରିକ୍ସାବାଲା ଖାସ୍ ମୋର ପୁଅ ପାଇଁ ମାତ୍ର ଦେଇ 5 ଟଙ୍କା। ଘରେ ଆସି ପହଞ୍ଚିକି ଆସନରେ ନ ବସିକି ମା କୋତା କଲା ହାଏ ଘରେ ଆସି ପହଞ୍ଚିକି ଆସନରେ ନ ବସିକି ମା କୋତା କଲା ହାଏ ସଜାଡ଼ିଲା ନେକ୍ ଟାଏ ମା ତାର ସ୍ନେହରେ ଆଣିଦେଲା ଦହି ପାଣି। ପଚାରିଲା ପୁଅ ମୋର ମା ଏଠି ମିଳେନି କି ପେପ୍ସି କୋକା କଲା ପଚାରିଲା ପୁଅ ମୋର ମା ଏଠି ମିଳେନି କି ପେପ୍ସି କୋକା କଲା ମା ତାର ଗାଉଁଲିଟା ବୁଝିପାରିଲାନି ମା ତାର ଗାଉଁଲିଟା ବୁଝିପାରିଲାନି ପୋଛିଦେଲା ମୁହଁ ତାର ତାପଣ ତ ଆଣି। ହେଲେ ପୁଅ ମୋର ଖୋଜୁଥିଲା ଟର୍କିସ୍ ଟାୱେଲ କାରଣ ସେ ଷ୍ଟୁଡେଣ୍ଟ ଅଫ୍ ଦିଲ୍ଲୀ କ୍ୟାପିଟାଲ। ପୁଅ ସିନା ବୁଝିଲାନି ମା ମନ କଥା ପୁଅ ସିନା ବୁଝିଲାନି ମା ମନ କଥା ହେଲେ ମା ତାର ବୁଝିଥିଲା ପୁଅ ମନ ବ୍ୟଥା। ଗଲାବେଳେ ଦେଇଥିଲା ବାଲିହାଣ୍ଡି ମୁଢ଼ି ଆଉ ଢିଙ୍କି କୋଟା ଚୂଡ଼ା କିନ୍ତୁ ପୁଅ ମୋର ଖାଉଥିଲା ଫାଷ୍ଟଫୁଡ଼ର ମଟନ ଓ ଚିକେନ୍ ପକୋଡ଼ା। ଗଲାବେଳେ ଦେଇଥିଲା ବାଲିହାଣ୍ଡି ମୁଢ଼ି ଆଉ ଢିଙ୍କି କୋଟା ଚୂଡ଼ା କିନ୍ତୁ ପୁଅ ମୋର ଖାଉଥିଲା ଫାଷ୍ଟଫୁଡ଼ର ମଟନ ଓ ଚିକେନ୍ ପକୋଡ଼ା। ପାଠୁଆ ପୁଅର ମୁଁ ଅପାଠୁଆ ବାପା ଅଧଓଳି ଖାଇକି ମୁଁ ଛାଡ଼ିଥିଲି ପୁଅକୁ ମୋ ଶିଖିବାକୁ ପାଠ ଆଉ ଆଜିର ସଭ୍ୟତା। ତାର ଇଂଲିଶ କଥା ଆଉ ହାବ ହାବ ଦେଖି ବୁଝି ନହେଲେ ବି ଲାଗେ ମୋର ପୁଅ କ୍ୟାପିଟାଲ ଫେରନ୍ତା କ୍ୟାପିଟାଲ ଫେରନ୍ତା କ୍ୟାପିଟାଲ ଫେରନ୍ତା।
ମୈତ୍ରୀ ତାଙ୍କୁ ମୁଁ ଆହ୍ୱାନ କରୁଛି ତାଙ୍କ କବିତାଟି ପଢ଼ି ଶୁଣାଇବା ପାଇଁ।
ସୀମାନ୍ତ ସେପାରେ ସେ ଯେ ସୈନିକ ଦେଶ ରକ୍ଷକ ଦୁହଇ ସୀମାନ୍ତ ଦେଶେ ପ୍ରତି ମୁହୂର୍ତ୍ତରେ ଜୀବନ ଖେଳାଇ ମୃତ୍ୟୁର ମହାସେଜେ ନୁହେଁ କୁଣ୍ଠିତ ନୁହେଁ ଦୁଃଖିତ ଅସ୍ଥାୟୀ ଜୀବନ ପଥେ ସେ ଯେ ଗର୍ବିତ ମୃତ୍ୟୁରେ ଜୀବିତ ତ୍ୟାଗର ସମୀର ଶ୍ରୋତେ ଭାରତ ମାଆର ସନ୍ତାନ ସେ ଯେ ନୁହେଁ କେଉଁ ଗୁଣେ ଛୋଟ ମନ ତାର ଛୋଟ ଦେହ ସିନା ଛୋଟ ନୁହେଁ ତା ହୃଦୟ ଛୋଟ ଦେଶ ମାତୃକାର ଯଶ ରଖିବାକୁ କରିଛି ଶପଥ ଜାଣ ଶହୀଦ ଭଗତ ସୁବାସ ହେବାକୁ କରିଛି ସେପରାପଣ
କବିତା ଆବୃତ୍ତି କାର୍ଯ୍ୟକ୍ରମର ଅନ୍ୟତମ ଶିଳ୍ପୀ ଶୈଳେନ କୁମାର ବଣ ତାଙ୍କୁ ମୁଁ ଆହ୍ୱାନ କରୁଛି ତାଙ୍କ କବିତାଟି ପଢ଼ି ଶୁଣାଇବା ପାଇଁ
କବିତାର ଶିରୋନାମା ଶ୍ରୋତର ଆହ୍ୱାନ ଶ୍ରୋତ ଶ୍ରୋତ ମହାଶ୍ରୋତ ସେହି ଶ୍ରୋତେ ଭାସିଯାଏ ଏ ମନୁଷ୍ୟ ସତେ ଅବା କ୍ଷୁଦ୍ର ଏକ ପୁତ ଉତ୍ତୁଙ୍ଗ ଲହରି ଯେବେ ମଥା ପିଟେ ସାଗର ବକ୍ଷରେ ରହେ ନା ଅସ୍ତିତ୍ୱ କିଛି ମିଶିଯାଏ ବାଲୁକା ପ୍ରାନ୍ତରେ ହଜିଯାଏ ପ୍ରତିଟି ମୁହୂର୍ତ୍ତ ସମୟର କରାଳ ସ୍ରୋତରେ କିନ୍ତୁ ରହିଯାଏ ଚିର ସ୍ମୃତିର ଗୋଲାପ ମନ ଉଦ୍ୟାନର ସବୁଜିମା ତଳେ ଶୁଭ୍ରାଲୋକ ଢାଳଇ ଚନ୍ଦ୍ରିକା ଉଲ୍ଲସିତ ସାଗର ଢେଉରେ ମୃଦୁ ହିଲ୍ଲୋଳରେ ଭାସିଯାଏ କେତେ ରଙ୍ଗୀନ ସ୍ୱପ୍ନ ହୋଇଯାଏ ଅସମାପ୍ତ ରହିଯାଏ ଖାଲି ବ୍ୟର୍ଥତାରେ ଏସବୁ ବୁଝେନା କିଛି ମନୁଷ୍ୟର କୁହୁଳିତ ମନ ଅମାନିଆ ସ୍ରୋତ ସମ ଧାଇଁଥାଏ ଖାଲି ମାୟାର ପଛରେ ବୁଝେନା ସେ ପରମ ସତ୍ୟକୁ ବୁଡ଼ି ରହି ପ୍ରହେଳିକା ଆବର୍ତ୍ତ ମଧ୍ୟରେ ଖାଲି ଖୋଜିବୁଲେ ଆଲୋକ ସନ୍ଧାନ
କବିତା ପଠନ ପର୍ବର ଶେଷ ଶିଳ୍ପୀ ବିଭାବସୁ ବିଶ୍ୱାଳ
ଋତୁପଲ୍ଲୀ ତମେ ଅଧାଫୁଟା ପଦ୍ମ ଫୁଲ ଜହ୍ନର କିରଣରେ ତମେ ଦିଶୁଛ ଝଲମଲ ତମେ ବହ୍ନି ନହେଲେ ବି ନିଆଁର ଗୋଟିଏ ଝୁଲ ତମେ ସମୁଦ୍ର ନହେଲେ ବି ତାର ମୁନ୍ଦାଏ ଜଳ ଝୁଲଟାଏ ବି ଦେଖାଏ ବାଟ ବାଟୋଇକୁ ଆଉ ଜଳ ମେଣ୍ଟାଏ ତାର ଶୋଷ ତମେ ବିଦ୍ୟୁତ୍ ନହେଲେ ବି ପ୍ରକୃତିର ଜୁଳିଜୁଳିଆ ପୋକ ଯିଏ ତମଠାରୁ ଜ୍ଞାନ ଆହରଣ ନ କରିଛି ତା ଜୀବନର ନାହିଁ ମୂଲ ନାହିଁ ମୂଲ ଋତୁପଲ୍ଲୀ ତମେ ଅଧାଫୁଟା ପଦ୍ମ ଫୁଲ ତମେ ଜ୍ଞାନ ସାଗର ନହେଲେ ବି ସେଥିରୁ ଗୋଟିଏ ଶାମୁକା ତମେ ବହି ଭଣ୍ଡାର ନହେଲେ ବି ସେଥିରୁ ଗୋଟିଏ ପତ୍ରିକା ତମେ ସତେ ଜଣେ ଗଛ ନହେଲେ ବି ସେଥିରୁ ଗୋଟିଏ ପତ୍ର ମୁଁ ତୁମର କେହି ନହେଲେ ବି ଅତି ଆପଣାର ମିତ୍ର ଦୁନିଆକୁ ତମେ ନକରି ବିଶ୍ୱାସ ଦୁନିଆକୁ ତମେ ନକରି ବିଶ୍ୱାସ ନିଜ ବାଟେ ଆଗେଇ ଚାଲ ଋତୁପଲ୍ଲୀ ତମେ ଅଧାଫୁଟା ପଦ୍ମ ଫୁଲ ଋତୁପଲ୍ଲୀ ତମେ ଅଧାଫୁଟା ପଦ୍ମ ଫୁଲ ଧନ୍ୟବାଦ